ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, 6ଟି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। 3ଟି ବିଧାନସଭା ଆସନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ। କଣ୍ଟାବାଗି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ଭଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି, ବିଜେଡି ଓ ଅନ୍ୟ ଦଳର ପ୍ରାର୍ଥୀମାନେ ଦାଖଲ କଲେ ନାମାଙ୍କନ ପତ୍ର ଏବଂ ରାଜ୍ୟରେ ଆଜି ମଧ୍ୟ ବଳବତ୍ତର ରହିଛି ଗ୍ରୀଷ୍ମର ପ୍ରକୋପ। ଦିନ 2:30 ସୁଦ୍ଧା 7ଟି ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଉପରେ। ବିଜେପି ବାକି ଥିବା ଆଉ 6ଟି ବିଧାନସଭା ଆସନ ପାଇଁ ତା'ର ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି। 12ଟି କଟକ ପାଇଁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବେଗୁନିଆ ପାଇଁ ପ୍ରକାଶ ରଣ ବିଜୁଳି, ଭଣ୍ଡାରୀ ପୋଖରୀ ପାଇଁ ସୁଧାଂଶୁ ନାୟକ, ବରୀ ପାଇଁ ଉମେଶ ଜେନା, ଘସିପୁରା ପାଇଁ ଶମ୍ଭୁନାଥ ରାଉତ ଏବଂ ଭୋଗରାଇ ବିଧାନସଭା ଆସନ ପାଇଁ ଆଶିଷ ପାତ୍ରଙ୍କ ନାମ ଘୋଷଣା କରାଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା ଆସନ ବ୍ୟତୀତ ବିଜେପି ଏପର୍ଯ୍ୟନ୍ତ 146ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ବିଜୁ ଜନତା ଦଳ ପକ୍ଷରୁ ବାକି ରହିଥିବା 3ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। କୋରେଇରୁ ସନ୍ଧ୍ୟାରାଣୀ ଦାସ, ନୀଳଗିରିରୁ ସୁକାନ୍ତ ନାୟକ ଏବଂ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ନିର୍ବାଚନ ଲଢ଼ିବେ। ଏଥିସହ ଦଳ ପକ୍ଷରୁ ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ଅନ୍ୟପକ୍ଷରେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଦଳ ପରିବର୍ତ୍ତିତ କରିଛି। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବରୁ ଏହି ଆସନ ପାଇଁ ଅରୁନ୍ଧତୀ ଦେବୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ତାଙ୍କ ସହ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମ୍ଭଲପୁର ଲୋକସଭା ଆସନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଆଶୀର୍ବାଦ କାମନା କରିବା ପରେ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶ୍ରୀ ପ୍ରଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସିପିଆଇ ପ୍ରାର୍ଥୀ ଗୋପୀନାଥ ନାୟକ ଭୁବନେଶ୍ୱର ଉତ୍ତର ପାଇଁ ଏବଂ ହେନା ବାରିକ ଏକାମ୍ର ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଜଟଣୀ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରେଙ୍ଗାଲି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ନାଉରୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ଏବଂ ସମ୍ଭଲପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଏସ୍ୟୁସିଆଇ ପକ୍ଷରୁ ରାଜକିଶୋର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଚୌଦ୍ୱାର କଟକ ବିଧାନସଭା ପାଇଁ ଏସ୍ୟୁସିଆଇ ପ୍ରାର୍ଥୀ ଖଗେଶ୍ୱର ସେଠୀ ଏବଂ ବାରବାଟୀ କଟକ ବିଧାନସଭା ପାଇଁ ଅକ୍ଷୟ କୁମାର ରାଉଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କଟକ ସଦର ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପରମାନନ୍ଦ ସେଠୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ରହ୍ମପୁର ଲୋକସଭା ଓ ଏହାର ଅନ୍ତର୍ଗତ 5ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ 11 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଆସିକା ସଂସଦୀୟ କ୍ଷେତ୍ରରେ ଖଲିକୋଟ, ପଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି, ଭଞ୍ଜନଗର ଏବଂ ସୋରଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ମତଦାତାମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀଙ୍କ ଏକ ରିପୋର୍ଟ।
ଗଞ୍ଜାମ ଜିଲ୍ଲାରେ ରହିଥିବା ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରରେ 2ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ସେଥିରେ ରହିଥିବା ଜିଲ୍ଲାର 5ଗୋଟି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ଆରମ୍ଭ ହୋଇଯାଇଛି। ଆସିକା ସଂସଦୀୟ କ୍ଷେତ୍ରରେ ରହିଥିବା 8ଟି ବିଧାନସଭା କ୍ଷେତ୍ରରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଖଲିକୋଟ ନିର୍ବାଚନ ମଣ୍ଡଳୀରେ ଚଳିତ ଥର ରାଜନୈତିକ ଉଷ୍ମତା ଏକ ଭିନ୍ନ ଢଙ୍ଗର ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀତ୍ୱ ଚୟନ ନେଇ ବିଳମ୍ବ କ୍ଷେତ୍ରରେ ବିପକ୍ଷ ବିଜେଡି ଦଳ ଏହାର ଭରପୁର ଫାଇଦା ଉଠାଇବାକୁ ପଛଘୁଞ୍ଚା ଦେଉନାହିଁ। ବିଜେଡି ଦଳର ନିରବତା ଭିତରେ ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ନିଜର ଦଳରେ ସାମିଲ କରି ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହିଠାରେ ବିଜେଡିର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେପି ପ୍ରାର୍ଥୀରେ ନାମାଙ୍କନ ଦାଖଲ କରିସାରିଥିବା ବେଳେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ବିଜେଡିର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ। ସ୍ୱର୍ଗତା ସୁଜ୍ଞାନ ଦେଓଙ୍କର ଗଡ଼କୁ ବଞ୍ଚାଇବା ପାଇଁ ସୂର୍ଯ୍ୟମଣି ଜୋରଦାର ପ୍ରଚେଷ୍ଟା ଚଳାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ପୂର୍ଣ୍ଣଙ୍କର ଅଭିଜ୍ଞତା ଓ ସଂଗଠନକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି।
ସୋନପୁର ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳର ପ୍ରିୟବ୍ରତ ସାହୁ ସୁରେଶ୍ୱରୀ ପୀଠରୁ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ନବନିର୍ମାଣ କୃଷକ ସଂଗଠନର ସମର୍ଥିତ ପ୍ରାର୍ଥୀ ସୋନାଲି ବିଶି ଏକ ନିଆରା ଢଙ୍ଗରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୀର ମହାରାଜପୁର ବିଧାନସଭା ଆସନ ପାଇଁ ବିଜେଡିର ପଦ୍ମନାଭ ବେହେରା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଢେଙ୍କାନାଳ ବିଧାନସଭା ଆସନ ପାଇଁ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ କୁମାର ସାହୁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପି ନେତା ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ସମସ୍ତ ଅଦାଲତରେ ଆସନ୍ତା 11 ତାରିଖ ଦିନ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଫୌଜଦାରୀ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା, ପାରିବାରିକ ଏବଂ ଦେୱାନୀ ଆଦି ମାମଲାର ବିଚାର କରାଯିବ। ମାଲକାନଗିରି ଜିଲ୍ଲା ପଟେରୁସ୍ଥିତ ଶ୍ରୀହରି ଗୁରୁଚନ୍ଦ ମନ୍ଦିର ନିକଟସ୍ଥ ଖେଳପଡ଼ିଆରେ ଅନୁଷ୍ଠିତ ବିଜେପିର ଏକ ଜନସମାବେଶକୁ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଆଜି ସମ୍ବୋଧନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସେଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଦେଖାଯାଉ ନାହିଁ ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗରେ ରହିଥିବା ମଡୁଆ ସମ୍ପ୍ରଦାୟକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଆମେ ଗର୍ବ କରିବା ଉଚିତ ବୋଲି ସେ କହିଛନ୍ତି। ପରେ କେନ୍ଦ୍ରମନ୍ତ୍ରୀ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ MB30 ଗ୍ରାମରେ ବିଜେପିର ଅନ୍ୟ ଏକ ଜନସମାବେଶରେ ଉଦ୍ବୋଧନ ଦେଇଥିଲେ। ଗଜପତି ଜିଲ୍ଲାରେ ମତଦାନ ହାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ନିଶ୍ଚିତ ଭୋଟ୍ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହ ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ଏବଂ ମୁଖ୍ୟ ପର୍ଯ୍ୟବେକ୍ଷକ ମିଳିତ ଭାବରେ ଭୋଟର ସଚେତନତା ଓଡ଼ିଆ, ତେଲୁଗୁ, ସୌରା ଓ କୁଇ ଭାଷାରେ ପ୍ରସ୍ତୁତ ଅଡିଓ କ୍ୟାସେଟ୍ ସମେତ ସେଲ୍ଫି ପଏଣ୍ଟ ଏବଂ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରେଳଯାତ୍ରୀଙ୍କ ଟିକେଟ୍ ବୁକିଂକୁ ସରଳ ଓ ସୁବିଧା କରିବା ଲକ୍ଷ୍ୟ ନେଇ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେଳଯାତ୍ରୀମାନେ ନିଜ ମୋବାଇଲ୍ ଆପ୍ ଜରିଆରେ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ। ୟୁଟିଏସ୍ ଅନ୍ ମୋବାଇଲ୍ ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରି ନିଜ ନାମ, ମୋବାଇଲ୍ ନମ୍ଘର ସହ ଅନ୍ୟ ସୂଚନା ଦେବାକୁ ପଡ଼ିବ। ମୋବାଇଲ୍ ନମ୍ଘର, ପାସ୍ୱାର୍ଡ କିମ୍ବା ଓଟିପି ଦେଇ ଏଥିରେ ଲଗ୍ଇନ୍ କରି ପ୍ଲାଟଫର୍ମ ଟିକେଟ୍ କିଣାଯାଇପାରିବ। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସୁନାବେଡ଼ାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି 2020 ଆହ୍ୱାନ ଏବଂ ସୁଯୋଗ ଶୀର୍ଷକ ଏହି ଦୁଇଦିନିଆ ଆଲୋଚନା ଚକ୍ର ଗତକାଲିଠାରୁ ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ଦିନ 2:30 ସୁଦ୍ଧା 7ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ନେଇ ରେକର୍ଡ କରାଯାଇଛି। ତେବେ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା 42.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ଭଲପୁରରେ 42.3, କେନ୍ଦୁଝରରେ 42, ହୀରାକୁଦ ଓ ରାଉରକେଲାରେ 41.8, ବାଲେଶ୍ୱର ଓ ଚାନ୍ଦବାଲିରେ 41.2 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା 3-4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଛଅଟି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। 3ଟି ବିଧାନସଭା ଆସନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ। କଣ୍ଟାବଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ଭଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି, ବିଜେଡି ଓ ଅନ୍ୟ ଦଳର ପ୍ରାର୍ଥୀମାନେ ଦାଖଲ କଲେ ନାମାଙ୍କନ ପତ୍ର। ଏବଂ ରାଜ୍ୟରେ ଆଜି ମଧ୍ୟ ବଳବତ୍ତର ରହିଛି ଗ୍ରୀଷ୍ମର ପ୍ରକୋପ। ଦିନ 2:30 ସୁଦ୍ଧା 7ଟି ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଉପରେ। ଆଜି ପାଇଁ ଏତିକି। ନମସ୍କାର।